ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁନ ତିନିଟା ଅମୃତ ଭାରତ ଟ୍ରେନ୍, ଦୁଇଟା ଏକ୍ସପ୍ରେସ୍ ଟ୍ରେନ୍ ଆଉ ଗୋଟିଏ ପେସେଞ୍ଜର ଟ୍ରେନ୍ର ଶୁଭାରମ୍ଭ କରିବେ। ସେଥିଭିତରେ କୋଏମ୍ବାଟୁର୍ର ପୋତନୁର୍ ଷ୍ଟେସନ୍ରୁ ଧାନବାଦକେ ଗୋଟିଏ ଅମୃତ ଭାରତ ଟ୍ରେନ୍ର ଶୁଭାରମ୍ଭ କରିବେ, ଯେନ୍ଟାକି ଓଡ଼ିଶାର ନଅଟା ଷ୍ଟେସନ୍ ଦେଇକରି ଚଳାଚଳ କରବା। ଇ ଟ୍ରେନ୍ ଓଡ଼ିଶାର ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ୍, ସମ୍ବଲପୁର, ଝାରସୁଗୁଡ଼ା ଆଉ ରାଉରକେଲା ଷ୍ଟେସନ୍ ଦେଇକରି ଯିବାର ସହିତ ରାଇଜେ ରେଲ ଯୋଗାଯୋଗ ଆଉ ପରିବହନ ବ୍ୟବସ୍ଥାକେ ଆହୁରି ବରକସ କରବା। ବିଧାନସଭାନ ଗଲାକାଲି ଖାଦ୍ୟ ଯୋଗାଣ ଆଉ ଖାଉଟି ବିଭାଗର ଖର୍ଚ୍ଚା ଦାବି ବିଲ୍ ପାରିତ ହୋଇଯାଇଛି। ବିଲ୍ ପାରିତ ହେବାର ଆଗନୁ ଇ ବାବଦେ ହୋଇଥିବାର ଆଲୋଚନା ଥି ଭାଗ ନେଇକରି ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍, ରାଇଜେ ପଞ୍ଜୀକରଣ କରିଥିବା ଜନେ ବିଲ୍ ଚାଷୀ ଟୋକନ୍ ଲେପ୍ସ ନାଇଁ ହୁଏ। ଚାଷୀମାନଙ୍କର ସୁବିଧା ଲାଗି ଟୋକନ୍ ସମୟ 15 ଦିନ ବଢ଼ାବାରକେ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। ଚାଷୀମାନଙ୍କର ସ୍ୱାର୍ଥକେ ନଜରଥି ରଖିକରି ସରକାର କ୍ୱିଣ୍ଟାଲ ପିଛା 3100 ଟଙ୍କା ଥି ଧାନ ଘିନୁଛନ୍। ଇ ବଛର ଏତକ ମଣ୍ଡିମାନଙ୍କେ ଧାନ ବିକିଥିବା ଚାଷୀମାନଙ୍କର ଭିତରୁ 96% ଅତ୍କା ଚାଷୀଙ୍କୁ 48 ଘଣ୍ଟା ଭିତରେ ଧାନ ବିକା ପଇସା ମିଳିଛି। ରାଜ୍ୟ ଯୋଗାଣ ଲିମିଟେଡ୍ ତରଫୁ ଆଇବା 5 ବର୍ଷରେ ନୂଆ ଋଣ ଲାଗି ସରକାର 17,500 କୋଟି ଟଙ୍କାର ଗ୍ୟାରେଣ୍ଟି ଦେଇଛନ୍। 10 ଲକ୍ଷ ମେଟ୍ରିକ୍ ଟନ୍ ସଂରକ୍ଷଣ କ୍ଷମତାର ଗୋଦାମ ଘର ବନାବାରକେ ଚେଷ୍ଟା ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍। ମନ୍ତ୍ରୀଙ୍କର ଉତ୍ତର ଉତ୍ତରୁ ବିଭାଗର ଖର୍ଚ୍ଚା ଦାବି ବିଧାନସଭାନ ପାରିତ ହୋଇଥିଲା। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଗଲାକାଲି ଭୁବନେଶ୍ୱରନ ହୋଇଯାଇଛି। ବୈଠକଟି ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଅଧ୍ୟକ୍ଷତା କରିକରି ବିକଶିତ ଓଡ଼ିଶା ଭିଜନ 2036 ଆଉ ବିକଶିତ ଭାରତ 2047 ଅନୁସାରେ ଓଡ଼ିଶାର ବ୍ୟାଙ୍କମାନଙ୍କୁ ନିବେଶ ପ୍ରକ୍ରିୟାକେ ସକ୍ରିୟ ଭାବେ ସମର୍ଥନ କରବାରକେ, ଋଣ ଅଭିବୃଦ୍ଧିକେ ତହକାବାର ଲାଗି ଅନୁରୋଧ କରିଛନ୍। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫୁ ହୋଇଥିବା ବଜେଟ୍ ପରର ଜାତୀୟ ସ୍ତରୀୟ ଓବିନାର୍ଥୀ ଓଡ଼ିଶା ଭାଗ ନେଇକରି ରାଜ୍ୟର ପ୍ରମୁଖ ଶିଳ୍ପ ଆଉ ଅର୍ଥନୈତିକ କରିଡର ପାଖେ ବିଶ୍ୱବିଦ୍ୟାଳୟ ଟାଉନ୍ସିପ୍ ସ୍ଥାପନା କରବାରକେ ପ୍ରସ୍ତାବ ରଖିଛେ। ରାଜ୍ୟ ସରକାରଙ୍କ ତରଫୁ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଓବିନାର୍ଥୀ ଯୋଗଦେଇକରି ଓଡ଼ିଶାର ରଣନୈତିକ ଦୂରଦୃଷ୍ଟି ବାବଦେ କହିଥିଲେ। ଉଚ୍ଚଶିକ୍ଷା, ଗବେଷଣା, ନୂତନତା ଆଉ ସହରୀ ବିକାଶ ଭିତରେ ତାଲମେଲ ରଖିକରି ବିଶ୍ୱବିଦ୍ୟାଳୟ ଟାଉନ୍ସିପ୍ ଗଠନ କରବାରକେ ଶ୍ରୀମତୀ ପାଢ଼ୀ ପ୍ରସ୍ତାବ ରଖିଛନ୍। ରାଜ୍ୟ ସରକାରଙ୍କ ତରଫୁ ଆଜ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯାଉଛି। 2014 March 11 ଦିନ ଭାରତ ସରକାରଙ୍କ ତରଫୁ ଓଡ଼ିଆ ଭାଷାକେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା। ଐତିହ୍ୟ ସମ୍ପନ୍ନ, ପାରମ୍ପରିକ, ସ୍ୱାଧୀନ ଆଉ ବହୁତ ପୁରାତନ ଭାଷା ଭାବେ ଓଡ଼ିଆ ଭାଷାକେ ସ୍ୱୀକୃତି ଦେବାର ସହିତ ଭାରତ ସରକାର 6 ନମ୍ବର ଭାଷା ଭାବେ ଓଡ଼ିଆକେ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେଇଥିଲେ। ଇ ଦିନକେ ସୁର୍ତା କରବା ଲାଗି ଆଜ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯାଉଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ସଭେ ମିଶିକରି ଆମର ଭାଷାର ସ୍ୱତନ୍ତ୍ରତା ଆଉ ଗରିମାକେ ଅକ୍ଷୁଣ୍ଣ ରଖବାର ଦିଗେ ଚେଷ୍ଟା କରବାର ଲାଗି ଆହ୍ୱାନ ଦେଇଛନ୍। ସମ୍ବଲପୁରର ସରସ୍ୱତିଆକେ ଜିଆଇ ଟେକ୍ ଦେବାର ଲାଗି ଜିଲ୍ଲା ପ୍ରଶାସନ ତରଫୁ ଚେଷ୍ଟା ମୂଲ ହୋଇଯାଇଛି। ସରସ୍ୱତିଆର ଗୁଣବତ୍ତା ଓ ପୁଷ୍ଟିକର ପରୀକ୍ଷଣ ସରିଛି। ସରସ୍ୱତିଆର ତିଆରି କରୁଥିବା ପରିବାର ସଙ୍ଗେ ଯୋଗାଯୋଗ କରିକରି ତଥ୍ୟ ସଂଗ୍ରହ ସହିତ ସନ୍ଦର୍ଭ ତିଆରି ହେବାର ଉତ୍ତରୁ ଜିଆଇ ଟେକ୍ ଲାଗି ଆବେଦନ କରାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର କହିଛନ୍। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ଚାଲିଥିବାର ରାଜ୍ୟସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମଥି ଗଲାକାଲି 2 ନମ୍ବର ଦିନେ ପୁରୀର ଶ୍ରୀକ୍ଷେତ୍ର ନାଟ୍ୟଶାଳା ତରଫୁ ନାଟକ ସ୍ୱୟଂବର ମଞ୍ଚସ୍ଥ ହୋଇଥିଲା। ମହୋତ୍ସବର 3 ନମ୍ବର ଦିନେ ଆଜି କଟକ ମାରାଥନ ଥିଏଟର ତରଫୁ ନାଟକ ମୁଖାଗ୍ନି ପ୍ରଦର୍ଶନ କରାଯିବା। ନୂଆପଡ଼ା ଜିଲ୍ଲାର ସଦର ନ୍ୟାସନାଲ କଲେଜ ପଡ଼ିଆନୁ ଗଲାକାଲି ସୁଭଦ୍ରା ଶକ୍ତିମେଳା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତା ହୋଇଥିବାର ଉଦ୍ଘାଟନୀ ସମାରୋହଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡଲି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମେଲାଥି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ତରଫୁ ଭିନ୍ ଭିନ୍ ଷ୍ଟଲ୍ ଜରିଏ ଘରକନ୍ନା ଦରବ, ଖାଇବାର ଦରବ ପ୍ରଦର୍ଶନ କରାଯିବାର ସହିତ ବିକ୍ରି କରାଯାଉଛି। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାଥି ଗଲାକାଲି ବଲାଙ୍ଗୀର ଜିଲ୍ଲାର ଭିନ୍ ଭିନ୍ ବ୍ଲକ୍ନୁ 185 ଜଣ ବରିଷ୍ଠ ନାଗରିକ ପୁରୀ ଯାତ୍ରା କରିଛନ୍। ଯାତ୍ରୀମାନଙ୍କୁ ନେଇକରି ଯାଇଥିବା 3ଟା ବସ୍କେ ଉପଜିଲ୍ଲାପାଳ ପବିତ୍ର ବେହେରା ଆଉ ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଶୁଭାରମ୍ଭ କରିଥିଲେ। ପାଣିପାଗ ଆଇବା 24 ଘଣ୍ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗୋଟେ ଦୁଇଟା ଜାଗାନ ଧୁକାଗଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବାକି ଇଲାକା ପାକ ଶୁଖା ରହିବା। ଆଇବାକାଲି ଦିନର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।